ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖିଆ ଖବର। 10 ଲକ୍ଷ ଟପଲା ଆୟୁଷ୍ମାନ ବୟବନ୍ଦନା କାର୍ଡ ଥି ହିତାଧିକାରୀମାନଙ୍କର ପଞ୍ଜୀକରଣ। ରାଜ୍ୟ ମଧୁର ଜଲ ମାଛ ଚାହିଦା ଅଟକା ରହିଛେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାନଗିନାକେ ଠିକ୍ କରିବାର ଲାଗି ନିଆଯାଇଛେ ସବୁ ରକମର ପଦକ୍ଷେପ। ଆଉ ଆଘର ମନ୍ତ୍ରୀ ସମୀର ଦେଙ୍କ ପରଲୋକ। ଏଥର ପୁରା ଖବର। ଦେଶର ବରିଷ୍ଠ ନାଗରିକମାନଙ୍କ ଲାଗି ମୂଲ ହୋଇଥିବାର ଆୟୁଷ୍ମାନ ବୟବନ୍ଦନା କାର୍ଡ ଥି 10 ଲକ୍ଷ ନୱତକା ପଞ୍ଜୀକରଣ ହୋଇଛି। ଇ କାର୍ଡ ଜରିଆ 70 ବର୍ଷ ନୱତକା ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ପଞ୍ଜୀକରଣ ମୂଲ ହେବାର 3 ହପ୍ତା ଭିତରେ ସଫଳତା ମିଳିଛି। ଗଲା ଅକ୍ଟୋବର 29 ତାରିଖ ଦିନ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏତାର ଶୁଭାରମ୍ଭ କରିଥିଲେ। ଏଥି 4 ଲକ୍ଷ ମହିଳା ପଞ୍ଜୀକୃତ ହୋଇଥିବାର ଜଣାପଡ଼ିଛି। ଶୁଭାରମ୍ଭ ହେବାର ଋତୁରୁ 70 ବର୍ଷର ଉର୍ଦ୍ଧ 1400 ନୱତକା ମହିଳା ଆଉ 4800 ନୱତକା ପୁରୁଷ ଯୋଜନା ଜରିଆ ଲାଭ ପାଇଛନ୍। ଏ ବାବଦେ 9 କୋଟି ନୱତକା ଟଙ୍କା ଦିଆଯାଇଛେ ବୋଲି ମନ୍ତ୍ରଣାଳୟ କହିଛି। ଗଲା ସେପ୍ଟେମ୍ବର ମାସେ କ୍ୟାବିନେଟ୍ ଥି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପରିସରକେ ବଢ଼େଇକରି 70 ବର୍ଷର ନୱତକା ବୟସ୍କ ନାଗରିକମାନଙ୍କର ଲାଗି ସ୍ୱାସ୍ଥ୍ୟ ବୀମାକେ ସାମିଲ ଲାଗି ମଞ୍ଜୁରୀ ଦିଆଯାଇଥିଲା। ଏଥି ଦେଶର 4.5 କୋଟି ପରିବାରର ପାଖାପାଖି 6 କୋଟି ବରିଷ୍ଠ ନାଗରିକ ମାହାଲିଆ ଚିକିତ୍ସା ସୁବିଧା ପାଇପାରିବେ। ଏ ଯୋଜନା ଥି ଯେକେନ୍ସି ଆୟ ବର୍ଗର 70 ବର୍ଷର ନୱତକା ବୟସର ନାଗରିକ ସାମିଲ ହୋଇପାରିବେ। ରାଜ୍ୟ ମଧୁର ଜଲ ମାଛର ଚାହିଦା ଅଟକା ରହିଛେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ଜିଲ୍ଲା ବୈଦା ନୂଆପଲ୍ଲୀନ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଆଉ ଆକ୍ୱା ଲାବ୍କେ ଆଜି ଉଦ୍ଘାଟନ କରିକରି ସେ କହିଛନ୍ ଯେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ପ୍ରୋତ୍ସାହନ ଯୋଜନା ଚାଷୀମାନଙ୍କୁ ଅଟକା ସାହାଯ୍ୟ କରୁଛି। ମଧୁର ଜଲ ମାଛର ଚାହିଦାକେ ଦେଖିକରି ହୀରାକୁଦ ନଦୀବନ୍ଧ ରହିଥିବା ଇଲାକାନ ମାଛ ଚାଷକେ ତ୍ୱରାନ୍ୱିତ କରିବାର ଲାଗି ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ଏ ପରୀକ୍ଷାଗାର ଥି ମାଛର ମାନ ମ୍ୟାଟ୍ ଆଉ ପ୍ୟାନ୍ର ପରୀକ୍ଷା କରାଯାଇପାରବା। ହୀରାକୁଦ ଜଳଭଣ୍ଡାରନ ଦେଖାଯାଉଥିବାର କୁଢ଼ ମାଛର ଚାହିଦା ଏଛେନ୍ କଲିକତା ବଜାରଥି ବଢ଼ିଛେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ହୀରାକୁଦ ଜଳଭଣ୍ଡାର ଆଉ ଇତାକେ ଲାଗି କରିଥିବାର ଇଲାକାନ ମାଛ ଚାଷକେ ବଢ଼ାବାର ଲାଗି ପଦକ୍ଷେପ ନିଆଯିବା ବୋଲି ସେ କହିଛନ୍। ଏ କାର୍ଯ୍ୟକ୍ରମ ଦି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଧାନଗିନାକେ ଠିକ୍ କରିବାର ଲାଗି ସବୁ ରକମର ପଦକ୍ଷେପ ନିଆଯାଇଛେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ସେ କହିଛନ୍ ଯେ ଧାନଗିନାର ଗୋଟିଏ ସ୍ଲିପ୍ ଚାଷୀମାନଙ୍କର ପାଖେ ଆଉ ଅଲଗା ସ୍ଲିପ୍ ସରକାରଙ୍କ ପାଖେ ରହିବା। ଏ ବାବଦେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛେ। ସେନ୍ତା ମନିଛା କଟନୀ ଛଟନୀ ନାଇଁ କରବାର୍କେ କୁହାଯାଇଛେ। ଧାନର ଆର୍ଦ୍ରତା ଆଉ FAQ ଆଧାରିତ ଧାନ ଘିନ୍ବାର୍କେ ପଦକ୍ଷେପ ନିଆଯାଇଛେ ବୋଲି ଶ୍ରୀ ସିଂହଦେଓ କହିଛନ୍। ରାଜ୍ୟ ଗୋ ସମ୍ପଦ ସୁରକ୍ଷା ଲାଗି କାମଧେନୁ ଯୋଜନା କାର୍ଯ୍ୟକାରୀ କରାଯାଇଛେ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ସେ କହିଛନ୍ ଯେ ନୂଆ ଗୋଶାଲା ଲାଗି ସବ୍ସିଡି ବ୍ୟବସ୍ଥା କରାଯାଇଛେ। ସେନ୍ତା ନୂଆ ଗୋଶାଲା ତିଆରି ଲାଗି 52 ଲକ୍ଷ ଟଙ୍କା ତକ ବ୍ୟବସ୍ଥା ଥିବାର ବେଳେ ବଛରକ 20 ହଜାର ଟଙ୍କା ତକ ପୋଷଣ ବାବଦେ ଦିଆଯାଉଛେ। ଗୋସମ୍ପଦ ଆଉ ଦୁଗ୍ଧ ଉତ୍ପାଦନ ବଢ଼ାବାର ଲାଗି ସରକାର ପଦକ୍ଷେପ ନେଉଛନ୍। ଶ୍ରୀ ମଲ୍ଲିକ କହିଛନ୍ ଯେ ସମ୍ବଲପୁର ଜିଲ୍ଲାନ 43 ହଜାର ହେକ୍ଟର ଜମି ମାଛ ଚାଷ ଲାଗି ରହିଥିବାର ବେଳେ 33 ହଜାର ହେକ୍ଟରକେ ଏଥିର୍ଲାଗି ବ୍ୟବହାର କରାଯାଉଛେ। ହେଲେ ଭିନ୍ ଭିନ୍ ଲୋକ ଆଉ ଅନୁଷ୍ଠାନ ଜବରଦଖଲ ଦେଇ ରହିଥିବା ଜମିମାନଙ୍କେ ଜଲ୍ଦି ଫେରାଇ ଆଣିବାର ବ୍ୟବସ୍ଥା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କାମ ଏବା ଜାନୁଆରୀ ଶେଷ ତକ କରାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ଏହି ସମୟ ସୀମା ତକ ରତ୍ନଭଣ୍ଡାରର ଦରକାରୀ ମରାମତି କାମ ଭିଲ୍ ଶେଷ ହେବା। କାର୍ତ୍ତିକ ମାସେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ଏ କାମ ମୂଲ ନାହିଁ ପାରି। ଏଏସ୍ଆଇ ରତ୍ନଭଣ୍ଡାର ମରାମତି କାମ ଖୁବ୍ ଜଲ୍ଦି ଆରମ୍ଭ କରିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ସମ୍ବଲପୁର ଜିଲ୍ଲା ନାକ୍ଟିଦୋଲ ରେଞ୍ଜର ବୁରମାଲ ଜଙ୍ଗଲରୁ ଆସି 3 ହାତୀଙ୍କର ମଲା ଦେଇ ଉଦ୍ଧାର କରାଯାଇଛି। ସେଥିର୍ ଭିତରେ 2 ବଡ଼ ଆର୍ ଗୋଟେ ଛୁଆ ହାତୀ ରହିଛନ୍। ଜଙ୍ଗଲ ବିଭାଗ ଆଜି ସକାଳେ ଇ ମଲା ହାତୀମାନଙ୍କୁ ଉଦ୍ଧାର କରିବାର ସହିତ ତଦନ୍ତ ମୂଲ କରିଛନ୍। ମିଳିଥିବା ସୂଚନା ଅନୁସାରେ ଗଲା କିଛି ଦିନ ହେଲା ନାକ୍ଟି ଦେଉଲ ରେଞ୍ଜତି ହାତୀ ପଲ ଚଲାଚଲ କରୁଥିଲେ। ଏ ବାବଦେ ସୂଚନା ଦେଇକରି ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ କହିଛନ୍ ଯେ ବାରହା ଶିକାର ଲାଗି ପକାଯାଇଥିବାର ବିଜୁଳି ତାର ଲାଗି ଇ ହାତୀମାନଙ୍କର ଜୀବନ ଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ କହିଛନ୍ ଯେ ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ଋତୁରୁ ଦୋଷୀମାନଙ୍କର ବିରୋଧର କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସେ କହିଛନ୍। ସମ୍ବଲପୁର ମୁଖ୍ୟ ହସ୍ପିଟାଲର ଅତ୍ୟାଧୁନିକ ସିଟି ସ୍କାନ୍ ମେସିନ୍କେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ମେସିନ୍କେ ସେନ ସ୍ଥାପନା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ଚିକିତ୍ସା ସେବା କ୍ଷେତ୍ରକେ ବରକସ କରିବାର ଲାଗି ଇଟା ସମୟ ଅନୁସାରେ ଠିକ୍ ପଦକ୍ଷେପ ଆଉ ଏଥି ବହୁତ ଲୋକ ଲାଭ ପାଇପାରିବେ। ଆଗର ମନ୍ତ୍ରୀ ଆର୍ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେଙ୍କ ରାତ 67 ବର୍ଷର ବୟସରେ ପରଲୋକ ହୋଇଯାଇଛି। କଟକର ଗୋଟିଏ ଘରୋଇ ହସ୍ପିଟାଲର ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀ ଦେଙ୍କର ବିୟୋଗଥି ବହୁତଟି ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ବ୍ୟକ୍ତି ବହୁତ ମର୍ମାହତ ବୋଲି ସାମାଜିକ ଗଣମାଧ୍ୟମଟି କହିଛନ୍। ଓଡ଼ିଶାର ବିକାଶ କ୍ଷେତ୍ରଟି ଶ୍ରୀ ଦେଙ୍କର ବଡ଼ ଭୂମିକା ଥିଲା ବୋଲି ରାଷ୍ଟ୍ରପତି କହିଛନ୍। ରାଜ୍ୟପାଳ ରଘୁବର ଦାସ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାବାର ସହିତ ଶ୍ରୀ ଦେଙ୍କର ଅସାଧାରଣ ଯୋଗଦାନ ଲାଗି ସେ ସବୁବେଳେ ମନେ ରହିବେ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ଗଭୀର ଶୋକ ପ୍ରକାଶ କରିଛନ୍। ସେ କହିଛନ୍ ଯେ ଶ୍ରୀ ଦେ ଜଣେ ଲୋକପ୍ରିୟ ଜନନେତା ଆଉ ବଡ଼ ସଂଗଠକ ଥିଲେ। ଉଚ୍ଚଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ରାଜ୍ୟର ବିକାଶଥି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶ୍ରୀ ଦେଙ୍କର ଶେଷକୃତ ହେବା ଲାଗି ଘୋଷଣା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ଦେଙ୍କର ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିକରି କହିଛନ୍ତି ଯେ ସେ ଓଡ଼ିଶାତି ଅବୋଧ କେନ୍ଦ୍ର ବିନ୍ଦୁ ଭାବେ କଟକ ସହରୁ ବିଜେପି ରାଷ୍ଟ୍ରବାଦୀ ବିଚାରକେ ଲୋକପ୍ରିୟ କରବାର୍ଥି ବଡ଼ ଭୂମିକା ନେଇଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭିଲ୍ ଶୋକ ପ୍ରକାଶ କରିଛନ୍। ଇନ ଜନେ ଦେଇପାରେ ଯେ 1995 2000-2004 ମସିହାତି ସମୀର ଦେ କଟକ ସହରନୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 2000-2004 ମସିହା ତକ୍ ନଗର ଉନ୍ନୟନ ମନ୍ତ୍ରୀ ଆଉ 2004-2009 ମସିହା ତକ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାମ ତୁଲିଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାନୁ ଆଜ୍ ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗକାରୀମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଡୁଙ୍ଗରିପାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଜନଶୁଣାଣି ଶିବିରଥି 114 ମାମଲାର ଶୁଣାଣି କରିଥିଲେ। ବରଗଡ଼ ଜିଲ୍ଲାର ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରନ ଜିଲ୍ଲାପାଳ ଆର୍ ଏସ୍ପିଙ୍କର ଉପସ୍ଥିତି ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ମୋଟ 58 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନ କକ୍ଷନ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି ଶିବିରଥି 46 ଅଭିଯୋଗ ଆସିଥିଲା। ଏ ସବୁ ଅଭିଯୋଗ ବିଚାର କରିକରି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ବୋଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆର୍ ଏସ୍ପିଙ୍କର ମିଳିତ ଅଭିଯୋଗ ଶୁଣାଣି ଶିବିରଥି ଆସିଥିବାର 56 ଅଭିଯୋଗନୁ 45 ବ୍ୟକ୍ତିଗତ ଆଉ 11 ଗୋଷ୍ଠୀଗତ ଅଭିଯୋଗର ଶୁଣାଣି ହୋଇଛି। କଲ୍ୟାଣୀ ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ନ ଅଭିଯୋଗ ଶୁଣାଣି ଆର୍ ସମାଧାନ ଶିବିରଥି 96 ଅଭିଯୋଗ ଆସିଥିଲା। ଇତାର ଭିତରୁ 5 ଅଭିଯୋଗର ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ନ ହୋଇଥିବାର ଜଣଶୁଣାଣି ଶିବିରଥି 82 ଅଭିଯୋଗ ଆସିଥିବାର ବେଳେ 31 ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଏଚ୍ ଦିଶା ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଧ୍ୟକ୍ଷତାରେ ହୋଇଥିବାର ଏହି ବୈଠକଟି ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଉପରେ ଆଲୋଚନା ହୋଇଛି। ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରମିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ଜିଲ୍ଲାପାଳ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ବେଳାଭୂମିନୁ ବ୍ଲାକ୍ଫାକ୍ ବିଜ୍ନ ଏବା ମାସର 4 ଦିନ ନୌସେନା ଦିବସ ପାଳନ ହେବାର୍କେ ଯାଉଛି। ହେତି ନୌସେନା ତାର ବୈଷୟିକ ଦକ୍ଷତା ସାମର୍ଥ୍ୟ ଆର୍ ରଣନୀତି ପ୍ରସ୍ତୁତି ପ୍ରଦର୍ଶନ କରବା। ଏ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ନୌସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଦଶ ଲକ୍ଷ ଟପ୍ଲା ଆୟୁଷ୍ମାନ ବୟବନ୍ଦନା କାର୍ଡ଼ଥି ହିତାଧିକାରୀମାନଙ୍କର ପଞ୍ଜୀକରଣ। ରାଜ୍ୟ ମଧୁର ଜଲ ମାଛ ଚାହିଦା ଅଟକା ରହିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାନଗିନାକେ ଠିକ୍ କରବାର ଲାଗି ନିଆଯାଉଛେ ସବୁ ରକମର ପଦକ୍ଷେପ। ଆଉ ଆଘର ମନ୍ତ୍ରୀ ସମୀର ଦେଙ୍କର ପରଲୋକ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।